भगवते वासुदेवाय।
श्रीमद्भागवतम
तृतीय स्कंद तृतीय अध्याय श्लोक 27। हिरण्यं रजतं सज्जां वंससि अजिन कम्बलान् जानं रथान् इभान् कन्या धरां धरां वृत्तिकरिमपि हिरण्यं रजतं सज्जां वांसासि अजिनकम्बलान् जानं रथान् इभान् कन्याधरां वृत्तिकरिमपि हिरण्यं रजतं सज्जां कन्याधरां वृत्तिकरिमपि
हिरण्यं रजतं सज्जां
जानं रथान् इभान्
कन्याधरां
वृत्तिकरिमपि
हिरण्यं रजतं सज्जां
धानं रथान् इभान् कन्याधरां वृत्तिकरिमपि
हिरण्यं रजतं सज्जां
मांसासि अजिनकम्बलान्
धानं रथान् इभान्
कन्याधरां वृत्तिकरिमपि शब्दान्वाद
हिरण्यं
स्वर्ण
रजतं
रौप्य
सज्जा
वांसांसि
वस्त्र
अजिन
मृगचर्म
कम्बल
जानं
अश्व
रथ
इभान्
हस्ति
कन्या
धरां
भूमि
वृत्तिकरिं
जीविका निर्वाह उपयोगी अपि मध्य प्रकरणवाद। ସେମାନେ ବ୍ରାହ୍ମଣମାନଙ୍କୁ ଯେ କେବଳ ଦୁଗ୍ଧବତୀ ଗାଭି ଦାନ କଲେ ସେତିକି ନୁହେଁ, ସେମାନେ ବ୍ରାହ୍ମଣମାନଙ୍କୁ ସ୍ୱର୍ଣ୍ଣ ରୌପ୍ୟ ଶଯ୍ୟା ବସନ ମୃଗଚର୍ମ କମ୍ବଳ ହସ୍ତି ଅଶ୍ୱ ରଥ କନ୍ୟା ଓ ଜୀବିକା ନିର୍ବାହ ଉପଯୋଗୀ ଭୂମି ମଧ୍ୟ ଦାନ କଲେ। ଭାବାର୍ଥରେ ଶିଳ୍ପ ପଦ୍ମନାଥ କହୁଛନ୍ତି, ଯେଉଁ ବ୍ରାହ୍ମଣମାନଙ୍କ ଜୀବନ ସମାଜର ଭୌତିକ ଓ ପରମାର୍ଥିକ ଉଭୟ ପ୍ରକାର କଲ୍ୟାଣ ନିମିତ୍ତ ଉତ୍ସର୍ଗୀକୃତ, ସେଇମାନଙ୍କ ପାଇଁ ଏସବୁ ଦାନ ଉଦ୍ଦିଷ୍ଟ। ଓଷା ଚାକର ଭଳି ବ୍ରାହ୍ମଣମାନେ ସମାଜକୁ ସେବା ଅର୍ପଣ କରୁନଥିଲେ, ସେମାନେ ସ୍ୱେଚ୍ଛାକୃତ ଭାବେ ସେବା ଅର୍ପଣ କରୁଥିଲେ, ତେଣୁ ସମାଜ ସେମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରୁଥିଲା। ଯେଉଁ ବ୍ରାହ୍ମଣମାନେ ବିବାହ ନିମିତ୍ତ କନ୍ୟା ପ୍ରାପ୍ତ ହୋଇପାରୁନଥିଲେ, ସେମାନଙ୍କୁ କନ୍ୟାଦାନ କରାଯାଉଥିଲା, ତେଣୁ ବ୍ରାହ୍ମଣମାନଙ୍କର ଆର୍ଥିକ ସମସ୍ୟା ନଥିଲା। କ୍ଷତ୍ରିୟ ରାଜାଗଣ ଏବଂ ଧନାଢ଼୍ୟ ବୈଶ୍ୟ ବଣିକଗଣ ସେମାନଙ୍କର ବା ବ୍ରାହ୍ମଣମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରୁଥିଲେ, ଏବଂ ତାହାର ପ୍ରତିବଦଳରେ ବ୍ରାହ୍ମଣଗଣ ସମ୍ପୂର୍ଣ୍ଣ ଭାବେ ସମାଜର ଉନ୍ନତି କଳ୍ପେ କଲ୍ୟାଣାର୍ଥେ ଜୀବନ ଉତ୍ସର୍ଗ କରୁଥିଲେ। ଏହିପରି ଭାବରେ ବିଭିନ୍ନ ବର୍ଣ୍ଣ ମଧ୍ୟରେ ସାମାଜିକ କ୍ଷେତ୍ରରେ ସହଯୋଗିତା ଥିଲା। ଯେତେବେଳେ ବ୍ରାହ୍ମଣ ଜାତି ସମାଜର ଅନୁଦାନ ଲାଭ କରି କ୍ରମଶଃ ଭୋଗପରାୟଣ ହୋଇଗଲେ, ସହଜିଆ ହୋଇଗଲେ, ପୁନଶ୍ଚ ବ୍ରାହ୍ମଣର ଗୁଣ ଓ ଯୋଗ୍ୟତା ଅର୍ଜନ ନକରି ସାମାଜିକ ଅନୁଦାନ ପାଇଗଲେ, ସେତେବେଳେ ସେମାନଙ୍କର ଅଧପତନ ହୋଇଗଲା, ସେମାନେ ବ୍ରହ୍ମବନ୍ଧୁ ବା ଅଯୋଗ୍ୟ ବ୍ରାହ୍ମଣ ହୋଇଗଲେ। ଏବଂ ଏହିପରି ଭାବରେ ସମାଜର ଅନ୍ୟ ବର୍ଣ୍ଣ ବା ଜାତିର ଲୋକମାନେ ମଧ୍ୟ କ୍ରମଶଃ ଅଧପତିତ ହେଲେ, ସାମାଜିକ ମାନଦଣ୍ଡ ହ୍ରାସ ପାଇବାକୁ ଲାଗିଲା। ଭଗବତ ଗୀତାର ବାଣୀ ଅନୁଯାୟୀ ବର୍ଣ୍ଣାଶ୍ରମ ଧର୍ମ ବା ବର୍ଣ୍ଣ ବିଭାଗ ଭଗବାନଙ୍କ ଦ୍ୱାରା ଗୁଣ କର୍ମ ଅନୁଯାୟୀ କରାଯାଇଅଛି। ଯେ ସମାଜକୁ ଯେଉଁ ପ୍ରକାର ସେବା ଦିଏ ସେହି ଅନୁଯାୟୀ ସେ ତଦ୍ରୁପ ବର୍ଣ୍ଣ ବିଭାଗର ଅନ୍ତର୍ଗତ ହୁଏ। ଆଜିକାଲି ଜନ୍ମ ଅନୁଯାୟୀ ଯେଉଁ ଜାତି ପ୍ରଥା ପ୍ରଚଳିତ ଅଛି ବା ଜନ୍ମ ଉପରେ ଆଧାର କରି ମିଥ୍ୟା ଅହଙ୍କାରର ବଶବର୍ତ୍ତୀ ହୋଇ ଲୋକ ଅମୁକ ବର୍ଣ୍ଣର ବୋଲି ଯେଉଁ ଦାବି କରୁଛି ତାହା ସେ ସମୟରେ ନଥିଲା ବା ଭଗବାନ ଏ ପ୍ରକାର ବର୍ଣ୍ଣ ବିଭାଗ ସୃଷ୍ଟି କରିନାହାନ୍ତି। ଆଜିର ବାଲିପାଟଣା ବାଘମାରୀ ନିକଟ ବାଲିପାଟଣାରେ ଆମର ଏଇ ପ୍ରଭୁପାଦ ସଂକୀର୍ତ୍ତନ ଦ୍ୱାରା ପ୍ରଭୁପାଦ ସଂକୀର୍ତ୍ତନ ଦ୍ୱାରା ଆୟୋଜିତ ଏହି ଭାଗବତ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସର୍ବପ୍ରଥମେ ଆମେ ତାଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ପ୍ରତି ରବିବାର ଆମର ଏହିଭଳି ଭାବରେ କାର୍ଯ୍ୟକ୍ରମ ଚାଲିଛି, ନଗର କୀର୍ତ୍ତନ ଏବଂ ଭାଗବତ କଥା, ଏହିଭଳି ଭାବରେ ପୁସ୍ତକ ବିତରଣ ଇତ୍ୟାଦି ଚାଲିଛି। ବିଶେଷ ଭାବରେ ଗତକାଲି ଆମର ଗୀତା ଜୟନ୍ତୀ ପାଳନ କରାଯାଇଥିଲା। ତେଣୁ ଗୀତା ଜୟନ୍ତୀ 5000 ବର୍ଷ ତଳେ ଭଗବାନ ଏଇ ଏକାଦଶୀ ତିଥିରେ ଏଇ ଭଗବତ ଗୀତାର ଜ୍ଞାନ ଅର୍ଜୁନକୁ ଲକ୍ଷ୍ୟ କରି ସମଗ୍ର ମାନବ ସମାଜ ପ୍ରତି ପ୍ରଦାନ କରିଛନ୍ତି। ସେହି ଉଦ୍ଦେଶ୍ୟରେ ଆମର ଇସ୍କନ ତରଫରୁ ଗୀତା ମାରାଥନ ଚାଲିଛି। ଆମର ଭକ୍ତମାନେ ଗୀତା ପୁସ୍ତକ ବିତରଣ କରୁଛନ୍ତି ସାରା ପୃଥିବୀରେ। ମୁଁ ତ ୟୁରୋପ ଯାଇଥିଲି, ସେଠି ମଧ୍ୟ ସେଭଳି ଭାବରେ ପୁସ୍ତକ ବିତରଣ କାର୍ଯ୍ୟ ଚାଲିଛି ସାରା ପୃଥିବୀରେ। ବିଶେଷ ଭାବରେ ପ୍ରଭୁପାଦ ମହାରାଜଙ୍କର ଯେଉଁ ଏଇ ଇସ୍କନ ଆରମ୍ଭ କଲେ ସଂସ୍ଥା 1966 ମସିହାରେ 66 ରୁ 2016 ଏଇ 50 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଭାବରେ ଆମର ଇସ୍କନର ଯେଉଁମାନେ ମ୍ୟାନେଜିଂ କମିଟି ଅଛନ୍ତି GBC, ସେ ଚାହୁଁଛନ୍ତି ସମସ୍ତ ଭକ୍ତମାନେ ଅନ୍ତତଃ ପକ୍ଷେ 50 ଖଣ୍ଡ ପୁସ୍ତକ ବିତରଣ କରିବେ। ପ୍ରଭୁପାଦ ମହାରାଜଙ୍କର 50 ବର୍ଷ ପୂର୍ତ୍ତି ଉପଲକ୍ଷେ, ଇସ୍କନର 50 ବର୍ଷ ପୂର୍ତ୍ତି ଉପଲକ୍ଷେ 50 ଖଣ୍ଡି ବହି ସେମାନେ ବିତରଣ କରିବେ। ଯାହା ହଉ, ଆମର ସଂସ୍ଥା ତରଫରୁ ଗତ 15 ବର୍ଷ ଧରି ଏଇ କାର୍ଯ୍ୟକ୍ରମ ଚାଲିଆସିଛି। ଆମେ ଏଇ ଗ୍ରାମକୁ ପ୍ରଥମ ଥର ପାଇଁ ଆସିଛୁ, ତେଣୁ ଏଇ ଗ୍ରାମବାସୀମାନଙ୍କୁ ଆମେ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ ଏବଂ ଧନ୍ୟବାଦ ଅର୍ପଣ କରୁଛୁ। ଏବଂ ତଥା ଆମର ଏଇ କାର୍ଯ୍ୟକ୍ରମ ଯିଏ ଆୟୋଜନ କରିଛନ୍ତି ଭଗବାନ ପ୍ରଭୁ, ତାଙ୍କୁ ମଧ୍ୟ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ଏଇ ଯେଉଁ ଶ୍ରୀମଦ୍ ଭାଗବତମ୍ ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟ, ଏହି ଅଧ୍ୟାୟ ଶୀର୍ଷକ ହେଉଛି ବୃନ୍ଦାବନ ବାହାରେ ଭଗବାନଙ୍କ ଲୀଳା। ଉଦ୍ଧବ ଏବଂ ବିଦୁର ଏ ଦୁଇ ଜଣ ହେଉଛନ୍ତି ବହୁତ ଉନ୍ନତ ଭକ୍ତ। ବିଦୁର ଜଣେ ସାମାନ୍ୟ ଭକ୍ତ ନୁହନ୍ତି, ବିଦୁର ହେଉଛନ୍ତି ସ୍ୱୟଂ ଧର୍ମରାଜ। ଧର୍ମରାଜ ହେଉଛନ୍ତି ଜଣେ ମହାଜନ, ତେଣୁ ସେ ଭଗବାନଙ୍କର ତତ୍ତ୍ୱକୁ ଜାଣନ୍ତି। ମନୁଷ୍ୟ ଜୀବନ କ'ଣ ପାଇଁ ଉଦ୍ଦିଷ୍ଟ, ଭଗବତ ଗୀତାରେ 7ମ ଅଧ୍ୟାୟ 3ର ଶ୍ଳୋକରେ ଭଗବାନ କହିଛନ୍ତି, ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଉଛି ଭଗବାନଙ୍କୁ ତତ୍ତ୍ୱରେ ଜାଣିବା। କିନ୍ତୁ ବହୁତ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି। ସେଥିପାଇଁ ଭଗବାନ ମନ ଦୁଃଖରେ କହୁଛନ୍ତି ଅର୍ଜୁନଙ୍କୁ, ମନୁଷ୍ୟାଣାଂ ସହଶ୍ରେଷୁ କଶ୍ଚିତ୍ ଯତତି ସିଦ୍ଧାଏ ଯତଦାମ ଅପି ସିଦ୍ଧାନାମ କଶ୍ଚିନ୍ ମାଙ୍ଗ ବ୍ୟତୀତ ତତ୍ତ୍ୱତଃ ହଜାର ହଜାର ଲୋକ ଆମର କହିବାକୁ ଅବଶ୍ୟ ଟିକେ ଖରାପ ଲାଗୁଛି, କିନ୍ତୁ ଆମେ ଆଜି ଯେଉଁ ଏଇ ଗ୍ରାମରେ ଏଇ କାର୍ଯ୍ୟକ୍ରମ କରିଛୁ, ଆମେ ଆସିଲା ବେଳେ ଦେଖିଲୁ ବହୁତ ଛେଳି ସେଠୁ ବାଘ ମାରି ଏଠି ଛେଳି ମରା ହେଉଛି। ତେଣୁ ଖୁବ୍ କ୍ୱଚିତ ଲୋକ ଜୀବନର ଉଦ୍ଦେଶ୍ୟକୁ ଜାଣନ୍ତି, ଖୁବ୍ କ୍ୱଚିତ ଲୋକ। ସେଥିପାଇଁ ଭଗବାନ ମନ ଦୁଃଖରେ କହୁଛନ୍ତି ଅର୍ଜୁନକୁ, ମନୁଷ୍ୟ ଜନ୍ମ ଜଣେ ପାଇଛି ମାନେ ବହୁତ ଉନ୍ନତ ଜନ୍ମ, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି, କିନ୍ତୁ ସେ ମାନବ ଜନ୍ମ ପ୍ରାପ୍ତ ହୋଇ ଯଦି ଏଇଭଳି ଭାବରେ ପଶୁ ଭଳି ଜୀବନଯାପନ କରିବା ତାହେଲେ ଆମ ମାନବ ଜନ୍ମ ବିଫଳ ହୋଇଗଲା। ସେଥିପାଇଁ ଭଗବାନ ମନ ଦୁଃଖ କରୁଛନ୍ତି। ଯାହା ହଉ, ଆମର ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଭଗବାନଙ୍କ ତତ୍ତ୍ୱରେ ଜାଣିବା। ଏଇ ତତ୍ତ୍ୱକୁ, ଭଗବାନଙ୍କ ତତ୍ତ୍ୱକୁ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଏମିତିକି ଧର୍ମରାଜଙ୍କର ଦୂତମାନେ ମଧ୍ୟ ଜାଣିପାରୁନଥିଲେ। ଯେତେବେଳେ ଅଜାମ୍ବିଳ ପ୍ରସଙ୍ଗରେ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅଜାମ୍ବିଳ ପ୍ରସଙ୍ଗରେ ଯେତେବେଳେ ଅଜାମ୍ବିଳକୁ ନେବା ପାଇଁ ବସିଛନ୍ତି ଧର୍ମରାଜଙ୍କର ଦୂତମାନେ, ସେମାନେ ଭାବୁଛନ୍ତି ଆମେ ଧର୍ମ ତତ୍ତ୍ୱ ଜାଣିଛୁ, କିନ୍ତୁ ଯେତେବେଳେ ଧର୍ମରାଜଙ୍କର ଦୂତମାନେ ଯେତେବେଳେ ଅଜାମ୍ବିଳର ସୂକ୍ଷ୍ମ ଶରୀରକୁ ପାଶ ବନ୍ଧନ କରି ନେଇଯିବା ପାଇଁ ଯାଉଛନ୍ତି, ସେହି ସମୟରେ ସେ ନାରାୟଣ ନାମ ନେଇଛି। ତେଣୁ ସାଙ୍ଗେ ସାଙ୍ଗେ ଭଗବାନଙ୍କର ଚାରିଜଣ ଦୂତ ଆସି ପହଞ୍ଚି ଯାଇଛନ୍ତି। ତେଣୁ ତାଙ୍କ ଭିତରେ ଆଲୋଚନା ହେଉଛି, ତୁମେ ଧର୍ମରାଜଙ୍କ ଦୂତ, ଧର୍ମ କ'ଣ ଜାଣିଛ? ଜୁୟଙ୍ଗ ବୈ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶକାରୀଣ ଭୂତଂ ଧର୍ମସ ନସ୍ତତ୍ତଂ ଯଥା ଧର୍ମସ ଧର୍ମର ତତ୍ତ୍ୱ କ'ଣ ଜାଣିଛ କହିଲ ଦେଖିବା, ଧର୍ମବିତ୍ ବୋଲି କହୁଛ ଧର୍ମରାଜଙ୍କ ଦୂତ ବୋଲି, ସିଏ ମଧ୍ୟ ଜାଣିପାରୁନାହାନ୍ତି ଧର୍ମର ତତ୍ତ୍ୱ, ଅନ୍ୟମାନଙ୍କ କଥା କ'ଣ କହିବା। ସିଏ କହୁଛନ୍ତି ବେଦ ପ୍ରଣୀତ ଧର୍ମ ହି ଅଧର୍ମ ତତ୍ ବିପର୍ଯ୍ୟୟ, ବେଦ ନାରାୟଣ ସାକ୍ଷାତ ସ୍ୱୟଂଭୂତି ସୁଶ୍ରୁମ। ଆମେ ଜାଣିଛୁ ଧର୍ମ ତତ୍ତ୍ୱ ନା କ'ଣ ଜାଣିଛ ନା ବେଦ ଧର୍ମ ପ୍ରଣୀତ, ବେଦ ପ୍ରଣୀତ ଧର୍ମ, ଧର୍ମ କହିଲେ ବେଦରେ ଯାହା ଲେଖା ହେଇଛି ସେ ହେଉଛି ଧର୍ମ, କିନ୍ତୁ ବେଦରେ ଲେଖା ହେଲେ ମଧ୍ୟ ସେମାନେ ଧର୍ମ ତତ୍ତ୍ୱ ଜାଣିନାହାନ୍ତି। ତେଣୁ ସେ ଯେଉଁ କହିଲେ ଧର୍ମ ବେଦର ଧର୍ମ ବେଦର ତତ୍ତ୍ୱ ଅନୁସାରେ ବେଦର ଯେଉଁ ଶିକ୍ଷା ଅଛି ଶିକ୍ଷା ଅନୁସାରେ ସେ କହିଲେ ଏ ଅଜାମିଳ ହେଉଛି ଅଧର୍ମିକ ଅଧର୍ମ ଅଧର୍ମିକ, ଏ ବହୁତ ଅଧର୍ମ କରିଛି, ଅଧାର୍ମିକକୁ ଆମେ ତାକୁ ନେଇଯିବୁ ନରକକୁ। ତେଣୁ ଭଗବାନ ବିଷ୍ଣୁଙ୍କର ଦୂତମାନେ କହୁଛନ୍ତି ତୁମେ ଜାଣିନ ପ୍ରକୃତ ଧର୍ମ କ'ଣ। ଅୟଂ ହି କୃତ ନିର୍ବେଶ କୃତିଆ କୋଟିଆ ଅହଂସାମପି, ତମେ ଏଇ ଗୋଟିଏ ଜନ୍ମର କଥା କହୁଛ ତ ସେ ଅଧର୍ମ କରିଥିଲେ ବୋଲି, କୋଟି ଜନ୍ମର ଅଧର୍ମ ହେଇଥିଲେ ମଧ୍ୟ ସେ ବର୍ତ୍ତମାନ ଧାର୍ମିକ ହେଇଯାଇଛନ୍ତି ନା, କେତେବେଳେ ହେଲେ ନା ଯେତେବେଳେ ସେ ଭଗବାନ ନାରାୟଣଙ୍କର ନାମ ନେଲେ, ଯଦ୍ ବ୍ୟାଜହାର ବିବଶ ନାମ ସ୍ୱସ୍ଥାୟନ ହରେ, ମୃତ୍ୟୁ ସମୟରେ ବିବଶ ସମୟରେ ସେ ଭଗବାନଙ୍କର ନାମ ନେଇଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ହରିଙ୍କର ଅନେକ ନାମ ରହିଛି, ସେ ନାରାୟଣ ନାମ ନେଇଛି ନା, ନାରାୟଣ ନାମ ନେଇଛି ସେ କ'ଣ ଭଗବାନଙ୍କୁ ଲକ୍ଷ୍ୟ କରି କହୁଥିଲା? ସେ ତାର ପୁଅ ପରା ସେଠି ଖେଳୁଥିଲା 5 ବର୍ଷର ପିଲା, ତାକୁ ଲକ୍ଷ୍ୟ କରି କହିଥିଲା ନା, ତାକୁ ଲକ୍ଷ୍ୟ କରି କ'ଣ କହିଲେ କ'ଣ ହେଲା? ସେ ଭଗବାନଙ୍କର ନାମ, ଏ ସାଙ୍କେତ୍ୟ ନାମ ଭାଷାର ଫଳ ସେ ପାଇଗଲା, ସେ ମୁକ୍ତି ହେବା ପାଇଁ ଯୋଗ୍ୟ ହେଇଗଲା। ଏଇଭଳି ଭାବରେ ଧର୍ମ ତତ୍ତ୍ୱ ଧର୍ମରାଜଙ୍କର ଦୂତମାନେ ମଧ୍ୟ ବୁଝିପାରିଲେ ନାହିଁ, ସେ କହିଲେ ଏ ଯେଉଁ ଆସିଛନ୍ତି ଇଏ ମଧ୍ୟ ତାକୁ ଟିକେ ବଢ଼େଇ ଚଢ଼େଇକି କହୁଛନ୍ତି। ତେଣୁ ସେ ଫେରିଗଲେ, ଫେରିଯାଇ ଧର୍ମରାଜଙ୍କୁ ମଧ୍ୟ ପଚାରିଛନ୍ତି ପ୍ରକୃତରେ ଧର୍ମ କ'ଣ। ତେଣୁ ସେଠି ଧର୍ମରାଜ କହିଛନ୍ତି, ଆରେ ଦୂତମାନେ ମୁଁ ତୁମକୁ ଯେଉଁ ଶିକ୍ଷା ଦେଇଥିଲି ସେ ହେଉଛନ୍ତି ABCD ଶିକ୍ଷା ଦେଇଥିଲି, ଉନ୍ନତ ଶିକ୍ଷା ତୁମକୁ ଦେଇନଥିଲି, ଉନ୍ନତ ଶିକ୍ଷା ଶୁଣ। ଧର୍ମ ସେ ତତ୍ତ୍ୱ ନିହିତ ଗୁହାଙ୍ଗ ମହାଜନ ଜୈନ ଗତ ସନ୍ଥା, ଧର୍ମ ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଧର୍ମ ହେଉଛି ଭଗବାନଙ୍କ ଦ୍ୱାରା ପ୍ରଣୀତ ନୀତିକୁ ଧର୍ମ କୁହାଯିବ। ତେଣୁ ସେଇ ଧର୍ମକୁ ମହାଜନ ମାନେ ଜାଣନ୍ତି, ସ୍ୱୟମ୍ଭୁ ନାରଦ ଶମ୍ଭୁ ଇତ୍ୟାଦି 12 ଜଣ ମହାଜନ ଅଛନ୍ତି। ତେଣୁ ସେଇଭଳି ଭାବରେ ଏ ବିଦୁର ହେଉଛନ୍ତି ସେଇ ଜଣେ ମହାଜନ, ସିଏ ହେଉଛନ୍ତି ଧର୍ମରାଜ, ଏବଂ ଉଦ୍ଧବ ଯିଏକି ଭଗବାନଙ୍କର ଜଣେ ଅତ୍ୟନ୍ତ ଉନ୍ନତ ପାର୍ଷଦ ଉନ୍ନତ ଭକ୍ତ, ସେମାନେ ଧର୍ମର ତତ୍ତ୍ୱକୁ ଜାଣନ୍ତି। ତେଣୁ ତାଙ୍କର ବିଷୟରେ ତାଙ୍କ ଭିତରେ ଯେତେବେଳେ ଆଲୋଚନା ହେଉଛି ଏଇ ଧର୍ମର ତତ୍ତ୍ୱ କୁହାଯାଉଛି। ଏ ଧର୍ମର ତତ୍ତ୍ୱ ଯେଉଁମାନେ ଶ୍ରବଣ କରିବେ ସେମାନେ ମଧ୍ୟ ଯେ ବି ଭଗବତ ଗୀତାରେ ଏଇ ଯେଉଁ ବିଶେଷ ଭାବରେ ଗୀତା ଜୟନ୍ତୀରେ ଆମେ ଭଗବତ ଗୀତା ଉପରେ ବିଶେଷ ଜୋର ଦେବା। ଭଗବାନ କହୁଛନ୍ତି ଯେହେତୁ ଏବଂ ଅଜାଣନ୍ତୁ ତୃତୀୟ ଅନ୍ୟ ବି ଉପାସ ଯେ ବି ଚାହାନ୍ତି ତରନ୍ତି ଏବ ମୃତ୍ୟୁ ଶ୍ରୁତି ପରାୟଣ। ଯଦି କେହି ନ ଜାଣିଥିଲେ ମଧ୍ୟ ଧର୍ମର ତତ୍ତ୍ୱକୁ ଯଦି ଯେଉଁମାନେ ଧର୍ମର ତତ୍ତ୍ୱ ଜାଣନ୍ତି ତାଙ୍କଠାରୁ ଯଦି ଶ୍ରବଣ କରିବେ ଯେ ବି ଅଜାଣତ ବି ଶ୍ରୁତ୍ୱା ଯଦି ଅନ୍ୟମାନଙ୍କଠୁ ଶୁଣିକିରି ସେମାନେ ଭଗବାନଙ୍କ ଭଜନ କରିବେ ତାହେଲେ ମଧ୍ୟ ସେମାନେ ମୃତ୍ୟୁକୁ ପାର ହେଇଯିବେ। ସେମାନେ ମଧ୍ୟ ଧର୍ମ ତତ୍ତ୍ୱକୁ ଜାଣିବେ। ତେଣୁ ଏଇ ଧର୍ମର ତତ୍ତ୍ୱ ଏଇ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ବର୍ଣ୍ଣନା କରାଯାଉଛି ଯେ ଉଦ୍ଧବ ଭଗବାନଙ୍କ ଲୀଳାକୁ ସବୁ ବର୍ଣ୍ଣନା କରୁଛନ୍ତି। ଭଗବାନ କିଭଳି ଭାବରେ ସବୁ ଲୀଳା କରିଥିଲେ। ଭଗବାନ ଚାଲିଯାଇଛନ୍ତି, ଚାଲିଗଲା ପରେ ଭଗବାନ ଲୀଳାକୁ ସ୍ମରଣ କରି ଉଦ୍ଧବ କ୍ରନ୍ଦନ କରୁଛନ୍ତି ଏବଂ ବିଦୁର ମଧ୍ୟ ଶୁଣିକିରି କ୍ରନ୍ଦନ କରୁଛନ୍ତି। କାରଣ ଆମର ସେଇଥିପାଇଁ ଆମର ଶ୍ରୀମଦ ଗୌରବନ୍ଦ ସେ ମହାରାଜ କହିଛନ୍ତି ଆମେ ଏଠାରେ ଏଇ ଯେଉଁ ଇସ୍କନ ଭୁବନେଶ୍ୱର ଅଛି ଏ ଗୋଟେ କ୍ରାଇଂ ସ୍କୁଲ। ଆମେ ଭୌତିକ ଜଗତରେ ଆମର ସମସ୍ୟା ପାଇଁ କ୍ରନ୍ଦନ କରୁଛେ, କିନ୍ତୁ ଭଗବାନ ପାଇଁ ଯଦି ଆମେ କ୍ରନ୍ଦନ କରିବା ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ କ୍ରନ୍ଦନ କରି ସେମାନେ ସବୁ ଭଗବାନଙ୍କ ଲୀଳାକୁ କୀର୍ତ୍ତନ କରୁଛନ୍ତି ଏବଂ ଶ୍ରବଣ କରୁଛନ୍ତି। ତେଣୁ ଏଠାରେ କହୁଛନ୍ତି ଉଦ୍ଧବ କହୁଛନ୍ତି କେମିତି ଯାଦବ ବଂଶ, ଯାଦବ ମାନେ ଯେଉଁମାନେ ଭଗବାନ ଯଦୁଙ୍କର ବଂଶରେ ଆସୁଛନ୍ତି। ଯଦୁ ହେଉଛନ୍ତି ଯଦାଦିଙ୍କର ପୁତ୍ର, ଯଦାଦିଙ୍କର ଚାରି ପୁତ୍ର ଥିଲେ। ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ଯଦୁ ବଂଶରେ ଭଗବାନ ଆସୁଛନ୍ତି ସେମାନେ ତାଙ୍କୁ ଯଦୁନନ୍ଦନ ବୋଲି କୁହାଯାଉଛି। ଏବଂ ସେଇ ଯାଦବ ବଂଶରେ ଅନେକ ସବୁ ଭକ୍ତ ସବୁ ଅଛନ୍ତି ଯେଉଁମାନେ ବିଶେଷ ଭାବରେ ଏ ଭଗବାନଙ୍କର ଭକ୍ତ ଏବଂ ସେମାନେ ବିଶେଷ ଭାବରେ ଦେବତାମାନେ ସବୁ ଆସିଛନ୍ତି। ଦେବତାମାନେ ଆପଣମାନେ ଜାଣିଥିବେ ଯେତେବେଳେ ଦଶମ ଅଧ୍ୟାୟରେ ଦଶମ ସ୍କନ୍ଧରେ ସବୁ ବିସ୍ତାର ଭାବରେ ବର୍ଣ୍ଣନା କରାଯିବ ଭଗବାନଙ୍କ ଲୀଳା। ଯେତେବେଳେ ଭଗବାନଙ୍କ ଲୀଳାକୁ ଶୁଣିବା ପାଇଁ ଚାହୁଁଛନ୍ତି ପରୀକ୍ଷିତ ମହାରାଜ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ କାହିଁକି ଆସନ୍ତି। ଯେମିତି ଭଗବତ ଗୀତାରେ ଭଗବାନ କହିଛନ୍ତି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନମ ଅଧର୍ମସ୍ୟ ତଦାତ୍ମାନମ ସୁଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବତ ଗୀତାରେ ଭଗବାନ କହିଛନ୍ତି ଭଗବାନ କାହିଁକି ଆସୁଛନ୍ତି। ତେଣୁ ସେହିଭଳି ଭାବରେ ଭାଗବତମରେ ମଧ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଛନ୍ତି ଯେ ଭୂମିଦୃପ୍ତ ନୃପବ୍ୟାଜ ଦୈତ୍ୟାନିକ ସଦାୟୁତେଇ ଆକ୍ରାନ୍ତ ଭୂରିବାରେଣ ବ୍ରହ୍ମାଣଂ ଶରଣଂ ଯଜୌ। ଭୂମି ଯେତେବେଳେ ଏଇ ଯେଉଁ ଭୌତିକ ଜଗତରେ ଯେଉଁ ଭୂମି ରହିଛି ଭୂମି ଉପରେ ଭାର କ'ଣ, ଯେତେ କୋଠା ବାଡ଼ି ହେଲେ ମଧ୍ୟ ଯେତେ ସମୁଦ୍ର ପାହାଡ଼ ପର୍ବତ ଯାହା ହେଲେ ମଧ୍ୟ ଏ ଭୂମି ଉପରେ ଭାର ନୁହଁ। ଭୂମି ଉପରେ ଭାର ହେଉଛି ଏ ପାପର ଭାର। ଦୃପ ନୃପ ବ୍ୟାଜ, ନୃପ ସେମାନେ କହୁଛନ୍ତି ରାଜା, କିନ୍ତୁ ପ୍ରକୃତରେ ସେମାନେ ବ୍ୟାଜ, ସେମାନେ ପ୍ରକୃତ ରାଜା ନୁହନ୍ତି। ପ୍ରକୃତ ରାଜା ଯିଏ ସେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରିବେ, କିନ୍ତୁ ଧର୍ମନୀତି ମାନିବେ ନାହିଁ। ଆମେ ହେଉଛେ ସେକୁଲାର କଣ୍ଟ୍ରି ବୋଲି କହୁଛନ୍ତି, ଧର୍ମନୀତି ଆମେ ଗ୍ରହଣ କରିବୁ ନାହିଁ। ତେଣୁ ଇଏ ହେଉଛି ନୃପ ବ୍ୟାଜ। ତେଣୁ ଏଇ ଯେଉଁ ଧର୍ମନୀତି ଅନୁସାରେ ଯଦି ରାଜ୍ୟ ଶାସନ କରା ନଗଲା ତାହେଲେ ଭୂମି ଉପରେ ସେଇଟା ବାହାର ହେଇଯିବ। 5000 ବର୍ଷ ତଳେ ସେଇ ଅବସ୍ଥା ହେଇଥିଲା, ଭୂମିଦେବୀ ଭାରାକ୍ରାନ୍ତ ହେଇଯାଇଥିଲେ। କାରଣ ରୂପମାନେ ବା ରାଜାମାନେ ସେମାନେ ଧର୍ମନୀତି ଅନୁସାରେ ଶାସନ କରୁନଥିଲେ, ଆଉ ପ୍ରଜାମାନେ କ'ଣ ଧର୍ମନୀତି ପାଳନ କରିବେ। ତେଣୁ ଭୂମି ଉପରେ ବାହାର ହେଇଗଲେ, ଭୂମି ସହିପାରିଲେ ନାହିଁ। ତେଣୁ ଭୂମି ଗୋଟେ ଗାଭୀ ରୂପ ଧରି ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ତେଣୁ ବ୍ରହ୍ମା ସେତେବେଳେ ତାଙ୍କୁ ନେଇ ଅନ୍ୟ ଦେବତାମାନଙ୍କୁ ନେଇ ଯାଇଥିଲେ। କ୍ଷୀରସାଗର ଯେଉଁ ରହିଛି, ଯେଉଁ ବିଷ୍ଣୁ ରହିଛନ୍ତି ସେଇ କ୍ଷୀରସାଗର ନିକଟରେ ତତ୍ରଗତ୍ୱା ଜଗନ୍ନାଥଂ ଦେବଦେବ ବିଶାଖବି ପୁରୁଷଂ ପୁରୁଷ ସୂକ୍ତେନ ଉପତେ ସମାହିତ। ଭଗବାନ ପାଖକୁ ଯିବା ପାଇଁ ତାଙ୍କର କ୍ଷମତା ନାହିଁ, ତାଙ୍କର ଯୋଗ୍ୟତା ନାହିଁ। ତେଣୁ ସେ କ୍ଷୀର ସମୁଦ୍ର ନିକଟରେ ରହି ଭଗବାନଙ୍କୁ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନ ପ୍ରାର୍ଥନା କରିଥିଲେ। ତେଣୁ ଭଗବାନ କହିଲେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତି ତତ୍ ପ୍ରିୟାର୍ଥଂ ସମ୍ଭବନ୍ତୁ ସୁର ସ୍ତ୍ରୀୟ। ଭଗବାନ ବସୁଦେବଙ୍କର ଗୃହରେ ଆସିବେ, ତେଣୁ ଯେତେ ଦେବତାମାନେ ଅଛନ୍ତି ତାଙ୍କର ପତ୍ନୀମାନେ ଅଛନ୍ତି ସେମାନେ ଯାଇ ସେଇ କୂଳରେ ସେମାନେ ଯେଉଁ ଜନ୍ମଗ୍ରହଣ କରନ୍ତୁ, ଯାଦବ କୂଳରେ ଭୋଜ ଭୋଜ ବଂଶ ଅନେକ ବଂଶ ସବୁ ରହିଛି, ସେ ବଂଶରେ ସବୁ ଆସିଛନ୍ତି। ତେଣୁ ଏଇ ଦେବତାମାନେ ଆସିଛନ୍ତି, ତାଙ୍କର ଅଂଶରେ ଆସିଛନ୍ତି ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ଯେତେବେଳେ ଭଗବାନ ତାଙ୍କ ଲୀଳା ସାଙ୍ଗ କରିବେ, ସେମାନେ ମଧ୍ୟ ଚାଲିଯିବେ ନା, ସେମାନେ ରହିବେ ନାହିଁ। ତେଣୁ ଏ ଲୀଳାଟାକୁ କୁହାଯାଉଛି ହେଉଛି ମାୟାମୟ ଲୀଳା, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ସେ ବାବା ଏଇଭଳି ଭାବରେ ଯଦୁବଂଶ ଧ୍ୱଂସ ହେଇଗଲା, କିନ୍ତୁ ପ୍ରକୃତରେ ଇଏ ହେଉଛି ମାୟାମୟ। ଚୈତନ୍ୟ ଚରିତ୍ରାମୃତରେ ଭଗବାନ ଯେତେବେଳେ ମହାପ୍ରଭୁ ଯେତେବେଳେ ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ଦେଉଛନ୍ତି, ସେତେବେଳେ ସେ କଥା କହିଛନ୍ତି। ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା 23 ଅଧ୍ୟାୟରେ ଏକଥା କୁହାଯାଇଛି ଯେ ମୌସଳ ଲୀଳା ଆର କୃଷ୍ଣ ଅନ୍ତର୍ଧ୍ୟାନ, କେଶାବତାର ଆର ବିରୁଦ୍ଧ ବ୍ୟାଖ୍ୟାନ, ମହିଷୀ ହରଣ ଆଦି ସବ ମାୟାମୟ ବ୍ୟାଖ୍ୟା ଶିଖାଇଲ ଯାଇଛେ ସୁସିଦ୍ଧାନ୍ତ ହଏ। ଏ ଯେଉଁ ଆମେ ଦେଖୁଛେ ମୌସଳ ଲୀଳା, ମୌସଳ ଲୀଳାଟା କ'ଣ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଥରେ ଯାଦବମାନେ କୃଷ୍ଣଙ୍କର ବଂଶରେ ଯେଉଁ ଆସନ୍ତି ତାଙ୍କର ପିଲାମାନେ ଶାମ୍ବ ଇତ୍ୟାଦି, ସେମାନେ ଖେଳିଲା ଖେଳରେ ଶାମ୍ବକୁ ଗୋଟେ ସ୍ତ୍ରୀ ରୂପ କରିଦେଇଛନ୍ତି। ଏବଂ ପିଣ୍ଡାରିକ କ୍ଷେତ୍ରରେ ଯେଉଁ ମୁନି ଋଷିମାନେ ଆସିଛନ୍ତି, ତାଙ୍କ ପାଖକୁ ଯାଇକରି ସେ କହୁଛନ୍ତି ଯେ ଯେଉଁ ସ୍ତ୍ରୀ ଲୋକ ଜଣଙ୍କ ଏଇଠି ଅଛନ୍ତି, ଇଏ ବହୁତ ଲଜ୍ଜାଶୀଳା, ସେ କହିପାରୁନାହାନ୍ତି, ତାଙ୍କର ଗର୍ବ ହେଇଛି, ସେ କ'ଣ ସନ୍ତାନ ଜନ୍ମ କରିବେ ଆପଣ ଟିକେ କୁହନ୍ତୁ, ସେ ଜାଣିବା ପାଇଁ ଚାହୁଁଛନ୍ତି। ତେଣୁ ମୁନିମାନେ କ୍ରୋଧ ହେଇଛନ୍ତି, ମୁନିମାନଙ୍କର କ୍ରୋଧ ଆସିଛି, ଏ ଭଗବାନଙ୍କ ଲୀଳା, ସେଥିପାଇଁ କୁହନ୍ତି ମାୟାମୟ ଲୀଳା, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ ଲୀଳାଟାକୁ। ତେଣୁ ସେମାନେ ମୁନିମାନେ କ୍ରୋଧ ପ୍ରକାଶ କରିକିରି ସେମାନେ କହୁଛନ୍ତି ଜନଇଛନ୍ତି ବୋ ମନ୍ଦା ମୁଷଳଂ କୁଳନାସନମ, ଆରେ ମୂର୍ଖ ମାନେ ତମେ ଯେଉଁ କହୁଛ ସେ କ'ଣ ଜନ୍ମ କରିବ, ସେ ଗୋଟେ ମୂଷଳ ଜନ୍ମ କରିବ ନା, ମୂଷଳ ନା ଖାଲି ମୂଷଳ ନୁହଁ, ସେ ତମର କୂଳକୁ ନାଶ କରିବ, କୂଳ ନାଶନମ। ତେଣୁ ପିଲାମାନେ ଡରିଗଲେ, ତେଣୁ ସେ ପିଲାର ଲୁଗାକୁ ଖୋଲିଦେଲା ବେଳେ ଦେଖିଲା ଗୋଟେ ମୂଷଳ ବାହାରିଲା। ଇଏ ମୂଷଳ ଲୀଳା, ଏ ଭଗବାନଙ୍କର ଇଚ୍ଛାରେ ସେ ସଂଗଠିତ ହେଉଛି। ତେଣୁ ଯଦିଓ ଭଗବାନ ଚାହିଁଥିଲେ ମୁନିମାନଙ୍କର ସାପକୁ ପ୍ରତିହତ କରିପାରିଥାନ୍ତେ, ଯେମିତି ଆମେ ଭାଗବତମର ଆରମ୍ଭରେ ଦେଖୁଛେ ଭଗବାନ ଜଣେ ମୁନିଙ୍କର ସାପକୁ ପ୍ରତିହତ କରିଥିଲେ, ଯେତେବେଳେ ଯେଉଁ ରହିଛନ୍ତି ଉତ୍ତରାଙ୍ଗ ଗର୍ଭରେ ସନ୍ତାନ ଥିଲେ ପରୀକ୍ଷିତ ମହାରାଜ, କିଏ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର କିଏ ଅଶ୍ୱତ୍ଥମା, ସେ ଯେତେବେଳେ ବ୍ରହ୍ମାସ୍ତ୍ର ଛାଡ଼ିଥିଲା, ସେ ବ୍ରହ୍ମାସ୍ତ୍ରରେ ସେ ମୃତ୍ୟୁବରଣ କରିଥିଲେ ପରୀକ୍ଷିତ, କିନ୍ତୁ ଭଗବାନ ତାଙ୍କୁ ପୁନର୍ଜୀବିତ କରିଥିଲେ। ଭଗବାନ ଚାହିଁଥିଲେ ସାପରୁ ସେ ପ୍ରତିହତ କରିପାରିଥାନ୍ତେ, କିନ୍ତୁ ସେ ଚାହିଁଲେନି, କାରଣ ସେ ତାଙ୍କ ଇଚ୍ଛା ଅନୁସାରେ ସଂଗଠିତ ହେଇଛି। ଭଗବାନ ଚାଲିଯିବେ, ଭଗବାନ ପାର୍ଷଦମାନେ ମଧ୍ୟ ଚାଲିଯିବେ, ସେ ରହିବେ ନାହିଁ। ତେଣୁ ଏଇ ଯଦୁକୂଳର ଭଗବାନ ତାଙ୍କୁ ଡାକି କହୁଛନ୍ତି ଯେ ବର୍ତ୍ତମାନ ଏଇ ଯେଉଁ ବ୍ରାହ୍ମଣ ସାପ ହେଇଛି ତୁମ ଉପରେ ପଡ଼ିଛି, ଏ ସାପରୁ ମୁକ୍ତ ହେବା ପାଇଁ ତୁମେ ଯାଅ, କେଉଁଠିକି ପ୍ରଭାସ କ୍ଷେତ୍ରକୁ ଯାଅ, ସେଠି ତମେ ଏଇସବୁ ଦାନ ଇତ୍ୟାଦି କରିବ, ଯଜ୍ଞ କରିବ, ଦାନ ଇତ୍ୟାଦି କରିବ, ତାହେଲେ ହୁଏତ ଏଇ ସାପରୁ ସେମାନେ ତମେ ମୁକ୍ତ ହେଇପାରିବ। ତେଣୁ ସେମାନେ ଯାଇଛନ୍ତି, ସେ କଥା କୁହାହେଉଛି। ମତେ ଏଇଠି କଥା କମ୍ କରନ୍ତୁ, ଆମେ ଯାହା କହୁଛୁ ଶୁଣନ୍ତୁ, ନହେଲେ ଏଇଠି ଆସି କଥା କୁହନ୍ତୁ, ଆମେ ସମସ୍ତେ ଶୁଣିବୁ ଆପଣଙ୍କ କଥା। ତେଣୁ ସେମାନେ ଯାଇ ପ୍ରଭାସ କ୍ଷେତ୍ରରେ ଭଗବାନଙ୍କ ଇଚ୍ଛା ଅନୁସାରେ ସେମାନେ ଯାଇଛନ୍ତି। ତେଣୁ ସେଠି କ'ଣ କରୁଛନ୍ତି, ଆ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଥିଲା। ଗତଥର କିଏ କହିଥିଲେ କଥା, ଗତ ରବିବାର କେଉଁ କହିଥିଲେ ଆପଣ, ଜଗନ୍ନାଥ, ଆଚ୍ଛା। ତେଣୁ ସେସବୁ ବର୍ଣ୍ଣନା କରାଯାଉଛି କେମିତି ସେଠାକୁ ଯାଇ ତତ୍ର ସ୍ନାତ୍ୱା ପିତୃନ୍ ଦେବାନ ଋଷିଶ୍ଚୈବ ତଦମ୍ବସା ତର୍ପୟିତ୍ୱା ଅଥ ବିପ୍ରେଭ୍ୟୋ ଗାବ ବହୁ ଗୁଣା ଦଧୁ। ସେଠି ଯାଇ ସେଠି ତୀର୍ଥରେ ସ୍ନାନ କଲେ ସ୍ନାତ୍ୱା, ଏବଂ ପିତୃ ଦେବ ଋଷି ଏମାନଙ୍କ ପାଇଁ ସେ ତର୍ପଣ କରି ଏବଂ ବହୁତ ଦାନ ପ୍ରଦାନ କଲେ, ଗାବ ଇତ୍ୟାଦି ବହୁଗୁଣା ଦଧୁ, ଗାବ ବହୁତ ସୁନ୍ଦର ମାନେ ସବୁ ଦୁଗ୍ଧବତୀ ଗାଭୀ ସବୁ ପ୍ରଦାନ କଲେ, ଅଳଙ୍କାର ଅଳଙ୍କାର ଅଳଙ୍କୃତ ଗାଭୀମାନଙ୍କୁ ପ୍ରଦାନ କରିଛନ୍ତି। ଏବଂ ଏ ଶ୍ଳୋକରେ କୁହାଯାଉଛି ହିରଣ୍ୟଂ ରଜତଂ ସଜ୍ୟାଂ ବାଂସାଂସି ଅଜିନ କମ୍ବଳାନ ଜାନଂ ରଥାନ ଇଭାନ କନ୍ୟା ଧରାଂ ବୃତ୍ତି କରିମପି ଏଭଳି ଭାବରେ ସୁବର୍ଣ୍ଣ ରଜତ ବା କ'ଣ ଯେଉଁ ରୂପା ଏବଂ ଶଯ୍ୟା ବିଭିନ୍ନ ପ୍ରକାର ବସ୍ତ୍ର ଏବଂ ମୃଗ ଚର୍ମ ଇତ୍ୟାଦି ଯେଉଁ ମୃଗ ଚର୍ମ ଦ୍ୱାରା ମୁନି ଋଷିମାନେ ସେମାନେ ବା ବ୍ରାହ୍ମଣମାନେ ସେମାନେ ଆସନରେ ବସି ଧ୍ୟାନ କରନ୍ତି ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଚଳଚିନା କୁଶୋତ୍ତରମ୍ ଏଇ ଯେଉଁ ମୃଗ ଚର୍ମରେ ବସି ସେମାନେ ଧ୍ୟାନ କରନ୍ତି। କମ୍ବଳ ଶୀତଦିନେ କମ୍ବଳର ଆବଶ୍ୟକତା ରହିଛି। ବିଭିନ୍ନ ଯାନ କହିଲେ ଅଶ୍ୱ ରଥ ଏବଂ ଇଭାନ କହିଲେ ହସ୍ତି ଏବଂ ଯେଉଁମାନେ ବିବାହ ପାଇଁ ଚାହାନ୍ତି ସେମାନେ ମଧ୍ୟ କନ୍ୟା ପ୍ରଦାନ କରିଛନ୍ତି ଏବଂ ଭୂମି ଯେଉଁମାନଙ୍କର ଭୂମି ନାହିଁ ତାଙ୍କୁ ମଧ୍ୟ ଭୂମି ପ୍ରଦାନ କରିଛନ୍ତି। ଏହିଭଳି ଭାବରେ ବିଭିନ୍ନ ପ୍ରକାର ଦାନ କରିଛନ୍ତି। ଦାନ କଲା ପରେ ତାପରେ ତାଙ୍କୁ ସବୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦାନ କରାଯିବ ଏବଂ ଖାଦ୍ୟ ପ୍ରଦାନ କରିସାରିଲା ପରେ ତାଙ୍କର ଅନୁମତି ନେଇ ଏମାନେ ସେ ବାରୁଣୀ ମଦିରା ପାନ କରି ନିଜ ନିଜ ଭିତରେ ଯୁଦ୍ଧ କରି ମୃତ୍ୟୁବରଣ କରିବେ। ଇଏ ହେଉଛି ଦ୍ୱାଦଶ ବଂଶର ଧ୍ୱଂସର କଥା ବର୍ଣ୍ଣନା କରାଯାଉଛି। ମାୟା ବୁଝିବାକୁ ପଡ଼ିବ, ଏଇଟା ଠିକ୍ ଭାବରେ ବୁଝିବା। ଏମାନେ ସବୁ ତାଙ୍କର ଦାମକୁ ଚାଲିଯାଇଛନ୍ତି, ଦେବଲୋକକୁ ସବୁ ଚାଲିଯାଇଛନ୍ତି। ତେଣୁ ଏଇ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି ଏ ଯେଉଁ ଦାନ କରାଯାଉଛି, ଦାନ ବିଷୟରେ ଭଗବତ ଗୀତା 17 ଅଧ୍ୟାୟରେ 3 ପ୍ରକାର ଦାନ ବିଷୟରେ କୁହାଯାଇଛି। ସତ୍ୱଗୁଣର ଦାନ, ରଜଗୁଣର ଦାନ ଏବଂ ତମଗୁଣର ଦାନ, 3 ପ୍ରକାର ଦାନ ରହିଛି। ତେଣୁ ଯିଏ ଯେଉଁ ଭାବରେ ବିଶେଷ ଭାବରେ ଭାଗବତମର ବର୍ଣ୍ଣନା କରାଯାଇଛି, ଏ ଦାନଟା ଯେଉଁଭଳି ଭାବରେ କରିବା ସେଇ ଅନୁସାରେ ଆମେ ଫଳ ପ୍ରାପ୍ତ ହେବା। ଯେମିତି ଦାନଟା କହିଲେ ସମଂ ଅବ୍ରାହ୍ମଣୀ, ଯେଉଁମାନେ ବ୍ରାହ୍ମଣ ନୁହନ୍ତି ତାଙ୍କୁ ଯଦି ଅବ୍ରାହ୍ମଣ ଯେଉଁମାନେ ତାଙ୍କୁ ଯଦି ଆମେ ଦାନ କରିବା ତାହେଲେ ଆମେ ଯେତିକି ପ୍ରଦାନ କରିଥିବା ଆମେ ସେତିକି କରିପାରିଯିବା। ସମଂ ଅବ୍ରାହ୍ମଣୀ ଦ୍ୱିଗୁଣ ବ୍ରାହ୍ମଣୀ ଭାବେ, କିନ୍ତୁ ଯେଉଁମାନେ ବ୍ରାହ୍ମଣ, ଏ ବ୍ରାହ୍ମଣ କ'ଣ ପ୍ରଭୁପାଦ ମହାରାଜ ବୁଝେଇଛନ୍ତି ବ୍ରାହ୍ମଣ କ'ଣ ନା? ସାଧାରଣତଃ ଆମେ ଲୋକମାନେ ଭାବୁଛେ, ଆମେ ସାଧାରଣତଃ ଆମର ଧାରଣା ଯେ ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ସେ ବ୍ରାହ୍ମଣ ହୋଇଗଲେ, କ୍ଷତ୍ରିୟ କୂଳ ଆଜିକାଲି ବର୍ତ୍ତମାନ ବର୍ଣ୍ଣାଶ୍ରମ ଧର୍ମ ଲୋପ ହୋଇଯାଇଛି, ଯାହା ବି ହେଉ ବ୍ରାହ୍ମଣ କୂଳରେ ଜନ୍ମ ହେଲେ ଯେ ସେ ବ୍ରାହ୍ମଣ ହେବ ତା ନୁହଁ। ସେଠି କୁହାହେଉଛି ବ୍ରହ୍ମ ବନ୍ଧୁ ସେମାନେ। ବ୍ରାହ୍ମଣର ଯେଉଁ ଯୋଗ୍ୟତା ରହିଛି ଭଗବତ ଗୀତା 18 ଅଧ୍ୟାୟରେ ବ୍ରାହ୍ମଣର ଗୁଣ ଏବଂ କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବ ମେବଚ ଜ୍ଞାନ ବିଜ୍ଞାନ ଆସ୍ତିକମ୍ ବ୍ରହ୍ମ କର୍ମ ସ୍ୱଭାବଜମ୍। ଇଏ ହେଉଛି ବ୍ରାହ୍ମଣର କର୍ମ। ସମ ଦମ ଇତ୍ୟାଦି ଇନ୍ଦ୍ରିୟ ସଂଯମ ମନ ସଂଯମ ଇତ୍ୟାଦି, ସମ ଦମ ତପ ତପସ୍ୟା ସେମାନେ କରିବେ, ବିଭିନ୍ନ ପ୍ରକାର ତପସ୍ୟା ସବୁ ରହିଛି। ଶୌଚ ସେମାନେ ମେଣ୍ଟେନ୍ କରିବେ, ଜ୍ଞାନ ବିଜ୍ଞାନ ଶାସ୍ତ୍ର ଅଧ୍ୟୟନ କରିବେ, ଶାସ୍ତ୍ରକୁ ବିଶ୍ୱାସ କରିବେ ଆସ୍ତିକ୍ୟମ୍। ଇଏ ହେଉଛି ବ୍ରହ୍ମର କର୍ମ, ବ୍ରାହ୍ମଣର କର୍ମ। ତେଣୁ ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ଯେ ଜଣେ ବ୍ରାହ୍ମଣ ହୋଇଯିବ ତା ନୁହଁ। ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଜଣେ ଜଜ୍ଙ୍କର ପୁଅ ବା ଜଣେ ଡାକ୍ତରଙ୍କ ପୁଅ କ'ଣ ଡାକ୍ତର ହୋଇଯିବେ କି, ବା ଜଣେ ଜଜ୍ଙ୍କର ପୁଅ କ'ଣ ଜଜ୍ ହୋଇଯିବେ କି? ତାଙ୍କୁ ଅଧ୍ୟୟନ କରି ସେ ସେହି ଜ୍ଞାନ ପ୍ରାପ୍ତ ହେବାକୁ ପଡ଼ିବ। ସେତିକି ଜଣେ ଜଣେ ପ୍ରାପ୍ତ ହୋଇପାରିବ ତାହେଲେ ସେ ସେହି ଜଣେ ଡାକ୍ତରଙ୍କ ପୁଅ ଡାକ୍ତର ହୋଇପାରିବ, ଡାକ୍ତରୀ ବିଦ୍ୟା ଶିକ୍ଷା କରିବେ, ନହେଲେ ସେ ଡାକ୍ତର ହୋଇପାରିବ ନାହିଁ। ସେହିଭଳି ଭାବରେ ଜଣେ ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ତାହାର ଯଦି ବ୍ରାହ୍ମଣ କର୍ମ ନାହିଁ ତାହେଲେ ସେମାନଙ୍କୁ ବ୍ରହ୍ମ ବନ୍ଧୁ ବୋଲି କୁହାଯାଉଛି। ତେଣୁ ଯଦି ଦାନଟା ପ୍ରକୃତରେ ବ୍ରାହ୍ମଣଙ୍କ ପାଇଁ ଉଦ୍ଦିଷ୍ଟ, ବ୍ରାହ୍ମଣ କାହିଁକି ନା ବ୍ରାହ୍ମଣମାନେ ଯେଉଁ ଅନ୍ୟ ଯେଉଁ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସମସ୍ତଙ୍କର କିଛି ବୃତ୍ତି ରହିଛି। କ୍ଷତ୍ରିୟ ହେଉଛି ରାଜା ହେବେ, ସେ କର ଆଦାୟ କରିବେ, ବୈଶ୍ୟ ଯେ ବ୍ୟବସାୟ କରିବେ ସେଥିରୁ ସେ ତାଙ୍କର ବୃତ୍ତି ପ୍ରାପ୍ତ ହେବେ, ଶୂଦ୍ର ଯିଏ ଅନ୍ୟମାନଙ୍କ ସେବା କରି ସେ ତାଙ୍କର ଆବଶ୍ୟକତା ପ୍ରାପ୍ତ ହେବେ। କିନ୍ତୁ ବ୍ରାହ୍ମଣ ସେ ଭଗବାନଙ୍କ ଯଜନ ଯାଜନ ପଠନ ପାଠନ ଦାନ ପ୍ରତିଗ୍ରହ ଏସବୁ ବ୍ରାହ୍ମଣର କର୍ମ, ସେ ଅନ୍ୟ କାହା ପାଖରେ ଚାକିରି କରିବେ ନାହିଁ। ସେମାନେ ସମାଜକୁ ଗାଇଡ଼ କରିବେ, ସମାଜକୁ କିଭଳି ଭାବରେ ଲୋକମାନେ କିଭଳି ଭାବରେ ଧର୍ମନୀତି ଅନୁସାରେ ଜୀବନଯାପନ କରିବେ ସେ ଅନୁସାରେ ସେମାନେ ତାଙ୍କୁ ନିର୍ଦ୍ଦେଶ ଦେବେ ବା ତାଙ୍କୁ ଶିକ୍ଷା ଦେବେ। ଇଏ ହେଉଛି ବ୍ରାହ୍ମଣର କର୍ମ। ଯେଉଁମାନେ ଶିକ୍ଷା ଦେଉଛନ୍ତି ସେମାନେ ପଇସା ନେବା କଥା ନୁହଁ, ଆଜିକାଲି ସବୁ ଲୋପ ହୋଇଯାଇଥିବାରୁ ସେ ସବୁ ନେଉଛନ୍ତି ଧର୍ମ ପଇସା ନେଇକି ପାଠ ପଢ଼ାଉଛନ୍ତି ଏବଂ ଏଇଟା ବହୁତ କଷ୍ଟଲି ହୋଇଯାଇଛି। ମେଡ଼ିକାଲ ପାଠ ପଢ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର ହେଉଛି, ସମସ୍ତେ ଦେଇପାରୁନାହାନ୍ତି। କିନ୍ତୁ ଇଏ ବ୍ରାହ୍ମଣର କର୍ମ ନୁହଁ। ବ୍ରାହ୍ମଣ କହିଲେ ବ୍ରାହ୍ମଣ ସେ ଶିକ୍ଷା ଦେବ, ସେ ତା ପ୍ରତିବଦଳରେ କିଛି ଶିକ୍ଷା ପଇସା ନେବ ନାହିଁ। ଭଗବାନ ଯେତେବେଳେ ଶିକ୍ଷା ଗ୍ରହଣ କରୁଥିଲେ, ଆ ପରେ ବର୍ଣ୍ଣନା କରାଯିବ ଚତୁର୍ଥ ଅଧ୍ୟାୟରେ, ଭଗବାନ ଗଲେ ମଥୁରାରୁ ଗଲେ ଉଜ୍ଜୟିନୀ ଗଲେ, ସେଠି ଶିକ୍ଷା କରିବା ପାଇଁ ସାନ୍ଦିପନୀ ମୁନିଙ୍କ ପାଖକୁ ଗଲେ, 64 ଦିନରେ 64 କଳା ପ୍ରାପ୍ତ ହେଇଗଲେ। ଗୋଟିଏ ଥର ଯାହା ଗୁରୁ କହନ୍ତି ସେ ସବୁ ଶିଖି ଯାଆନ୍ତି, ମନେ ରଖିଦିଅନ୍ତି। ସେ ଭଗବାନ, ତାଙ୍କର ଗୁରୁ ଗ୍ରହଣର ଆବଶ୍ୟକତା ନାହିଁ, କିନ୍ତୁ ଆମ ମାନବ ସମାଜକୁ ଦେଖିବା ପାଇଁ ସେ ଗୁରୁ ଗ୍ରହଣ କରିଛନ୍ତି। ତେଣୁ ଗୋଟିଏ ଦିନରେ ଗୋଟିଏ ଥର ଯାହା ଶୁଣିଲେ ତାଙ୍କର ଗୁରୁଙ୍କ ଠାରୁ, ସେ ସବୁ ମନେ ରଖିଦେଲେ। 64 ଦିନରେ 64 କଳା ସିଏ ପ୍ରାପ୍ତ ହେଇଗଲେ। ତେଣୁ କ'ଣ ପ୍ରତିବଦଳରେ କ'ଣ ଦେବେ, ଯେତେବେଳେ ଗୁରୁ ଦକ୍ଷିଣା ଦେବା ପାଇଁ ପଡ଼ିବ କ'ଣ ଦେବେ, ସେତେବେଳେ ସାନ୍ଦିପନୀ ମୁନି ତାଙ୍କର ସ୍ତ୍ରୀଙ୍କ ସହିତ ପରାମର୍ଶ କରି କହୁଛନ୍ତି, ଆମର ପୁତ୍ର ମୃତ୍ୟୁବରଣ କରିଛି, ତମେ ସେ ପୁତ୍ରକୁ ଫେରେଇ ଦିଅ, ଆମକୁ ଆଣିକି ଦିଅ, ତାହେଲେ ସେଇଟା ଆମର ଦକ୍ଷିଣା ହେବ। ସେ କହୁନାହାନ୍ତି ଏତେ ଟଙ୍କା ଦେଲେ ହେବ ନା, ସେ ରାଜାଙ୍କ ପୁତ୍ର, ସେ ଚାହିଁଥିଲେ ଲକ୍ଷ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ନେଇପାରିଥାନ୍ତେ ନା। ସେ କହିଲେ ମୋର ମୃତ ପୁତ୍ରକୁ ତମେ ଫେରେଇ ଦିଅ। ଭଗବାନ ସେ ଜାଣିଛନ୍ତି, ସନ୍ଦିପନୀ ଜାଣିଛନ୍ତି, ପ୍ରକୃତିରେ ସେ କାଶୀରେ ଥିଲେ ସନ୍ଦିପନୀ, କିନ୍ତୁ ଯେତେବେଳେ ଜାଣିଲେ ଭଗବାନ ଶିକ୍ଷା କରିବା ପାଇଁ ଯିବେ ଉଜ୍ଜୟିନୀ, ସେଥିପାଇଁ ସେ ଯାଇଥିଲେ ଉଜ୍ଜୟିନୀ, ସେଠି ରହିଥିଲେ ଭଗବାନ ଶିକ୍ଷା ଦେବା ପାଇଁ, ସେ ସେଇଠି ଅପେକ୍ଷା କରିଛନ୍ତି। ଭଗବାନ ଯେତେବେଳେ ବୃନ୍ଦାବନରୁ 11 ବର୍ଷ କାଳ ଲୀଳା ସରିଗଲା, ସେତେବେଳେ ସେ ମଥୁରାକୁ ଆସିଲେ। ଏ ମଥୁରାକୁ ଆସି ଯେଉଁ ରହିଛନ୍ତି ରାଜା କରେଇଲେ, କାହାକୁ, ଉଗ୍ରସେନକୁ ରାଜା କରେଇଲେ, ଏବଂ କରିକି ତାପରେ ସେ ଗଲେ ସେଠି ଉଜ୍ଜୟିନୀ ଗଲେ ଶିକ୍ଷା କରିବା ପାଇଁ। ତେଣୁ ଗୁରୁଙ୍କର ଇଚ୍ଛା ଅନୁସାରେ ମୃତ ପୁତ୍ରକୁ ସଞ୍ଜୀବନୀପୁରରୁ ଯାଇକି ଉଦ୍ଧାର କରିକି ଆଣିଲେ, ଯମ ପାଖରୁ ଯାଇକି ଉଦ୍ଧାର କରିକି ଆଣିଲେ ତାଙ୍କ ମୃତ ପୁତ୍ରକୁ। ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ କର୍ମ। ତେଣୁ ବ୍ରାହ୍ମଣ ଯେ ଶିକ୍ଷା ଦେବେ, ସେ ତା ପ୍ରତିବଦଳରେ କିଛି ଦାନ ପଇସା କିଛି ନେବେ ନାହିଁ, କିନ୍ତୁ ସେମାନେ ତାଙ୍କର ଯାହାର ଯାହା ଆବଶ୍ୟକତା ସେସବୁ ସେମାନେ ପ୍ରାପ୍ତ ହେବେ, ସେ ଦାନ ମାଧ୍ୟମରେ ସେ ପ୍ରାପ୍ତ ହେବେ। ତେଣୁ ବ୍ରାହ୍ମଣକୁ ଦାନ କରିବାର ଆବଶ୍ୟକତା ରହିଛି। ଇଏ ହେଉଛି ଶ୍ରେଷ୍ଠ ଦାନ, ହେଉଛି ବ୍ରାହ୍ମଣଙ୍କୁ ଦାନ କରିବା, ଭଗବାନଙ୍କର ଭକ୍ତଙ୍କୁ ଦାନ କରିବା ବା ଭଗବାନ ପ୍ରତି ଦାନ କରିବା, ଇଏ ହେଉଛି ଶ୍ରେଷ୍ଠ ଦାନ। ଦାତବ୍ୟମିତି ତଦ୍ଦାନ ଦ୍ୱିତୀୟ ଉପକାରିଣୀ ଦେଶେ କାଳେ ଚ ପାତ୍ରେ ଚ ତଦ୍ଦାନ ସାତ୍ୱିକଂ ସୁତଂ। ଭଗବତ ଗୀତା 17 ଅଧ୍ୟାୟରେ ମଧ୍ୟ ବିଭିନ୍ନ ପ୍ରକାର ଦାନ ବିଷୟରେ କୁହାଯାଇଛି। ତେଣୁ ଯେଉଁ ଦାନଟା ବ୍ରାହ୍ମଣଙ୍କୁ କରାଯିବ, ତାର ଫଳ ଆମେ ଦ୍ୱିଗୁଣ ପ୍ରାପ୍ତ ହେବା, ଦ୍ୱିଗୁଣେ ବ୍ରାହ୍ମଣେ ଭାବେ। କିନ୍ତୁ ବ୍ରାହ୍ମଣ କିଏ ନା, ଯେଉଁମାନେ ପ୍ରଭୁପାଦ ମହାରାଜ କହିଛନ୍ତି, ଜଣେ ବ୍ରାହ୍ମଣ କୁଳରେ ଜନ୍ମ ହେଲେ ଯେ ବ୍ରାହ୍ମଣ ହେବ ତା ନୁହଁ, ଜନ୍ମ ନା ଯାଏତେ ଶୂଦ୍ର, ଜଣେ ଜନ୍ମ ହେଉଛି ବ୍ରାହ୍ମଣ କୁଳରେ ହେଲେ ମଧ୍ୟ ସେ ଶୂଦ୍ର ଅବସ୍ଥାରେ ଅଛନ୍ତି, କିନ୍ତୁ ସଂସ୍କାର ଧରି ଦ୍ୱିଜ, ଯେତେବେଳେ ସଂସ୍କାର ଗ୍ରହଣ କରୁଛନ୍ତି, ଗୁରୁ ଗ୍ରହଣ କରୁଛନ୍ତି, ସେତେବେଳେ ତାଙ୍କର ଦ୍ୱିତୀୟ ଜନ୍ମ ହେଉଛି, ତାଙ୍କୁ ଦ୍ୱିଜ ବୋଲି କୁହାଯାଉଛି। ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ, କାରଣ ପକ୍ଷୀ ପ୍ରଥମେ ଅଣ୍ଡା ଆକାରରେ ଆସିଥିଲା, ତାପରେ ସେ ଛୁଆ ହୋଇକି ବାହାରୁଛି। ତେଣୁ ଏଇ ଦ୍ୱିଜ ଜଣେ ହେଲେ, ଜଣେ ଗୁରୁ ଗ୍ରହଣ କଲେ, ସେ ବେଦ ପାଠ କରିବା ପାଇଁ ଯୋଗ୍ୟ ହେବେ। ତେଣୁ ବେଦ ପଢ଼ିବା ପାଇଁ ସମସ୍ତଙ୍କର ଅଧିକାର ନାହିଁ, ଏଇଟାକୁ ଅନ୍ୟମାନେ ବୁଝିପାରନ୍ତି ନାହିଁ। ଜଣେ ବ୍ରାହ୍ମଣ ଦୀକ୍ଷା ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେ ବେଦ ପାଠ କରିବା ପାଇଁ ଉପଯୁକ୍ତ ନୁହନ୍ତି। ତେଣୁ ଯେତେବେଳେ ବେଦ ପାଠ କରିବେ, ବେଦ ପାଠ ଭବେତ୍ ବିପ୍ର, ସେତେବେଳେ ତାଙ୍କୁ ବିପ୍ର ବୋଲି କୁହାଯିବ, ସେ ବେଦ ପାଠ କରିଛନ୍ତି, ତେଣୁ ସେ ବିପ୍ର। ତେଣୁ ଯେତେବେଳେ ବେଦ ଜଣେ ପାଠ କରିବ, ଅନ୍ତତଃ ପକ୍ଷେ ସେ ବ୍ରହ୍ମକୁ ଜାଣିବେ, ପରମାର୍ଥ ଜ୍ଞାନର ବା ଆରମ୍ଭ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ। ବ୍ରହ୍ମେତି ପରମାତ୍ମେ ଇତି ଭଗବାନ ଇତି ଶବ୍ଦତେ, ଆହୁରି ଉନ୍ନତର ସବୁ ଜ୍ଞାନ ରହିଛି, ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ। ଏହି ବ୍ରହ୍ମ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେବେ, ସେମାନଙ୍କୁ ବ୍ରାହ୍ମଣ ବୋଲି କୁହାଯିବ। ତେଣୁ ସେହି ବ୍ରାହ୍ମଣକୁ ଯଦି ଆମେ ଦାନ କରିବା, ତାହେଲେ ଦ୍ୱିଗୁଣ ଫଳ ପ୍ରାପ୍ତ ହେବା। କିନ୍ତୁ ଅଧିତେ ଶତ ସାହସ୍ରମ, ଅଧିତେ ଯେଉଁମାନେ ବେଦ ପାଠ କରି ବେଦର ଅର୍ଥକୁ ଜାଣନ୍ତି, ପ୍ରକୃତ ବ୍ରହ୍ମ ପରମାତ୍ମା ଭଗବାନ ଏଇସବୁ ତତ୍ତ୍ୱକୁ ସେମାନେ ଜାଣନ୍ତି, ସେମାନେ ହେଉଛନ୍ତି ଅଧିତେ। ସେମାନଙ୍କୁ ଯଦି ଆମେ ଦାନ କରିବା, ତାହେଲେ କେତେ ଫଳ ପାଇବା, ଶତ ସାହସ୍ରମ, ଲକ୍ଷେ ଗୁଣ ପାଇବା, ଟଙ୍କାଟେ ଦେଲେ ଆମେ ଲକ୍ଷେ ଟଙ୍କା ପାଇବା, ଶତ ସାହସ୍ରମ। ଏବଂ ଦେହ ବେଦ ପାରଗ, ବେଦ ପାଠ କଲେ ଯେ ସମସ୍ତେ ଭଗବାନଙ୍କୁ ଜାଣିବେ ତା ନୁହଁ। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ବେଦବିତ୍ କୋ ମାନେ ନା ଯେଉଁମାନେ ସର୍ବସ୍ୱ ଚାହଂ ହୃଦି ଭଗବତ ଗୀତାରେ ଯେ ବେଦିଷ୍ଟ ସର୍ବୈର ହମେବ୍ୟ ବେଦ୍ୟ, ବେଦ ପାଠ କରି ଯଦି ଜଣେ ଭଗବାନ କୃଷ୍ଣଙ୍କୁ ଜାଣିପାରିଲେ, ଇଏ ହେଉଛନ୍ତି ଭଗବାନ କୃଷ୍ଣ, ଅସ୍ତୁ ଭଗବାନ ସ୍ୱୟଂ କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ଏଇ କଥା ଯେ ଜାଣିପାରିଲେ ସେ ହେଉଛନ୍ତି ବେଦ ପାରଗ। ନହେଲେ ସାଧାରଣତଃ ଲୋକ ବେଦ ପାଠ କଲେ ମଧ୍ୟ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ସେମାନେ ବେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି ସ୍ୱର୍ଗଲୋକ ଇତ୍ୟାଦି ଯିବା ପାଇଁ, ସେଇଥିପ୍ରତି ସେମାନେ ଆକୃଷ୍ଟ ହେଇଯାଆନ୍ତି। ସେମାନେ ବେଦ ପାଠ କଲେ ମଧ୍ୟ ସେମାନେ ବେଦବିତ୍ ନୁହନ୍ତି ବା ବେଦ ପାରଗ ନୁହନ୍ତି, ସେମାନଙ୍କୁ ବେଦ ବାହାଦରତା ବୋଲି କୁହାଯାଉଛି। ବେଦ ଅଧ୍ୟୟନ କଲେ ମଧ୍ୟ ବେଦର ମୁଖ୍ୟ ଉଦ୍ଦେଶ୍ୟକୁ ସେମାନେ ବୁଝିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ଜାଣନ୍ତି ଭଗବାନ ହେଉଛନ୍ତି ବେଦର ମୁଖ୍ୟ ଅର୍ଥ ହେଉଛି, ବେଦର ମୁଖ୍ୟ ବସ୍ତୁ ଜାଣିବା ବେଦ୍ୟମ ବାସ୍ତବମତ୍ର ବସ୍ତୁ, ବାସ୍ତବ ବସ୍ତୁ ଜାଣିବାର ବେଦର ବାସ୍ତବ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣ, ଏହି ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ବେଦ ପାରଗ ସେମାନଙ୍କୁ କୁହାଯାଏ। ସେମାନଙ୍କୁ ଯଦି ଆମେ ଦେବା ତାହେଲେ ତାର ଫଳ କେତେ ହେବ ନା ଅନନ୍ତ, ତାର ହିସାବ କରିହେବନି କେତେ ଟଙ୍କା ପାଇବା ଆମେ, ଲକ୍ଷ କୋଟି ଟଙ୍କା ଯଦି ଦେବା। ତେଣୁ ଇତି ସ୍ମୃତି ସ୍ମୃତି ଶାସ୍ତ୍ରରେ ଏଇଟା ବର୍ଣ୍ଣନା କରାଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହିଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁ ଦାନ କରାଯାଉଛି, ଏଇ ଦାନ ମାଧ୍ୟମରେ ସେମାନେ ଜୀବନ ଧାରଣ କରନ୍ତି, ସେମାନେ ପଇସା ପାଇଁ ଇଏ କରନ୍ତି ନାହିଁ, ପଇସା ପାଇବୁ ଏତିକି ଟଙ୍କା ପାଇଲେ ଆମେ ଶିକ୍ଷା ଦେବୁ ଏସବୁ ନାହିଁ, ଯିଏ ଯେତିକି ଦାନ ଦେଲେ ସେତିକିରେ ସେ ସନ୍ତୁଷ୍ଟ ହୁଅନ୍ତି। ଆପଣମାନେ ଜାଣିଥିବେ ଯେତେବେଳେ ଶିକ୍ଷା କରୁଥିଲେ ଭଗବାନ ସନ୍ଦୀପନୀଙ୍କ ପାଖରେ ଉଜ୍ଜୈନରେ, ସେଠି ମଧ୍ୟ ଇଏ ଥିଲେ ସୁଦାମ ବ୍ରାହ୍ମଣ ଥିଲେ, ତାଙ୍କ ସେ ଦରିଦ୍ର ବ୍ରାହ୍ମଣ, ଖାଇବା ପାଇଁ ମଧ୍ୟ ପଇସା ନଥିଲା ତାଙ୍କ ପାଖରେ, କିନ୍ତୁ ସେ ମଧ୍ୟ ସେଇଠି ପଢ଼ିପାରୁଥିଲେ, ସନ୍ଦୀପନୀ ମୁନିଙ୍କ ପାଖରେ ସେ ମଧ୍ୟ ପାଠ ପଢ଼ିପାରୁଥିଲେ। ତେଣୁ ଶିକ୍ଷା ଗ୍ରହଣ କରିବା ପାଇଁ କୌଣସି ପଇସାର ରଥିଲା, ଏତିକି ଟଙ୍କା ଦେଲେ ଜଣେ ପାଠ ପଢ଼ିବ ତା ନୁହଁ, ଯିଏ ଯେତିକି ଦାନ ଦେଇପାରିଲେ ତାଙ୍କର ଇଚ୍ଛା ଅନୁସାରେ, ତାଙ୍କର ଶକ୍ତି ଇଚ୍ଛା ଅନୁସାରେ ଯିଏ ଯେତିକି ଦାନ ଦେଲେ ସେଇଟାକୁ ସେ ଗ୍ରହଣ କରୁଥିଲେ। ବ୍ରାହ୍ମଣ ଯେ ସେ ସେଇଭଳି ଭାବରେ ଚଳୁଥିଲେ, ବୃତ୍ତି ସେ ତାଙ୍କର ନଥିଲା ଚାକିରି କରିବେ ଏସବୁ ଏସବୁ ବୃତ୍ତି ନଥିଲା, ସେଥିପାଇଁ ସେ ଦାନ ଯେତିକି ପ୍ରାପ୍ତ ହେଉଥିଲେ ସେତିକିରେ ସେ ଚଳୁଥିଲେ। ତେଣୁ ଏଇ ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଇଛି ଦ୍ୱାରକା ଯେଉଁ ରହିଛନ୍ତି ପ୍ରଭାସ କ୍ଷେତ୍ରରେ, ଯେମିତି ଆମର ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି, ସେଭଳି ଭଗବାନଙ୍କର ପ୍ରକୃତରେ ଜନ୍ମ କର୍ମ ଦିବ୍ୟମ୍, ଇଏ ହେଉଛି ଦିବ୍ୟ, ଯେମିତି ସୂର୍ଯ୍ୟ ଅସ୍ତ ହେଲେ ମଧ୍ୟ ସେ ଲୋପ ହେଇଯାଆନ୍ତି ନାହିଁ, ସୂର୍ଯ୍ୟ ଏଠି ରାତି ହେଲେ ମଧ୍ୟ କେଉଁଠି ପୁଣି ଦିନ ହେଇଯିବ, ତେଣୁ ସେଇଭଳି ଭାବରେ ଭଗବାନଙ୍କର ଲୀଳା ଏଠି ସରିଲେ ଆଉ ଗୋଟେ କେଉଁଠି ତାଙ୍କର ଚାଲିଥିବ ଲୀଳା। ତେଣୁ ସେ ଉଦୟ ହେଇଥିଲେ ମଥୁରାରେ, ପୂର୍ବ ଦିଗ ମଥୁରାରେ ସେ ଉଦୟ ହେଇଥିଲେ, ଏବଂ ଅସ୍ତ ହେଲେ ଅସ୍ତାଚଳ ହେଉଛନ୍ତି ଏଇ ପ୍ରଭାସ କ୍ଷେତ୍ର, ପ୍ରଭାସ କ୍ଷେତ୍ରରେ ସେ ଅସ୍ତ ହେଲେ ଭଗବାନ ଅସ୍ତ ହେଇଛନ୍ତି। ତେଣୁ ଜଣେ ଆଚାର୍ଯ୍ୟ କହିଛନ୍ତି ଭଗବାନଙ୍କର ଜନ୍ମଲୀଳା ଯେଉଁଭଳି ଭାବେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ତିରୋଧାନ ଲୀଳା ବା ଭଗବାନ ଯେଉଁ ଶରୀର ତ୍ୟାଗ କରୁଛନ୍ତି ସେ ଚାଲିଯାଉ ଅପ୍ରକଟ ଲୀଳା, ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, କାହିଁକି ନା ଏଇସବୁ ଭଗବାନଙ୍କର ବିରହ ଲୀଳାକୁ ଶୁଣିଲେ ଭକ୍ତମାନେ ବହୁତ ବିରହ ପ୍ରାପ୍ତ ହେବେ, ବହୁତ ମନ ଦୁଃଖ କରିବେ, ବହୁତ ଦୁଃଖ ପ୍ରାପ୍ତ ହେବେ, ସେଇଥିପାଇଁ ଏଠି ଭଗବାନଙ୍କ ବିରହ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ, ତେଣୁ ଏଇ ଯେଉଁ ଗଲେ ଏମାନେ ଯାଦବମାନେ ଗଲେ ସେଠି ଯାଇକରି ଏଇଭଳି ଭାବରେ ଦାନ କଲେ, ଦାନ କରି ତାପରେ ଯେତେବେଳେ ବାରୁଣୀ ମନ୍ଦିର ପ୍ରାପ୍ତ ହେଲେ, ସେଇ ଯେଉଁ ମୂଷଳ ଯେଉଁ ମୁନିମାନଙ୍କ କ୍ରୋଧରୁ ମୂଷଳ ଜାହାତ ହେଇଥିଲା, ସେ ମୂଷଳକୁ ଉଗ୍ରସେନ ଦେଇଥିଲେ, ଭୀମଙ୍କୁ ଦେଇଥିଲେ, ଭୀମ ସେ ଭଗବାନ କୃଷ୍ଣଙ୍କୁ ଜଣେଇ ନଥିଲେ। ଭୀମ କ'ଣ କଲେ ନା ସେ ଯେଉଁ ମୂଷଳକୁ ଘୋରି ଘୋରି ପଥର ଉପରେ ଘୋରି ଘୋରି ସବୁ ଛୋଟ ଛୋଟ କଣାରେ ପରିଣତ ହେଇଗଲା, ଏବଂ ଆଉ ଛୋଟିଆ ଖଣ୍ଡଟି ଥିଲା ତେଣୁ ସେ ସେଟାକୁ ଫିଙ୍ଗି ଦେଇଥିଲେ। ସେ ଯେଉଁ ମୂଷଳଟି ଘୋରି ଛୋଟ ଛୋଟ ଚୂର୍ଣ୍ଣ ଆକାରରେ ଯାଇଥିଲା, ସେ ଲାଗିଲା ଯେଉଁଠି ଜାଗା ଏରକା ବନ, ଏଇ ପ୍ରଭାସ କ୍ଷେତ୍ରରେ ଏରକା ବନ ସେଠି ହେଇଥିଲା, ଘାସ ଭଳିଆ ରହିଥିଲା। କିନ୍ତୁ ଯେତେବେଳେ ଯାଦବମାନେ ମଦିରା ପାନ କରି ଯେତେବେଳେ ତାଙ୍କ ଭିତରେ ଗଣ୍ଡଗୋଳ ଆରମ୍ଭ ହେଲା, ଯୁଦ୍ଧ ଆରମ୍ଭ ହେଲା, ସେସବୁ ସେ ଘାସକୁ ସେମାନେ ଉପାଡ଼ିଲେ, ସେ ଗୋଟେ ଗୋଟେ ମୂଷଳ ଭଳି ହେଲା,
ବା ମାନେ ଲୁହାଖଣ୍ଡ ଭଳି ହେଇଗଲା। ଏଇଭଳି ଭାବରେ ତାଙ୍କର ଯୁଦ୍ଧ ଆରମ୍ଭ କରିଦେଲେ ଏବଂ ଯେଉଁ ଛୋଟ ଖଣ୍ଡ ଖଣ୍ଡ ଥିଲା ସେ ଖଣ୍ଡଟି ଗୋଟେ ମାଛଟି ଗିଳି ଯାଇଥିଲା ଏବଂ ସେ ମାଛଟି ଜରା ସବର ପ୍ରାପ୍ତ ହେଇଥିଲା ଏବଂ ସେ ମାଛକୁ କାଟିକି ଦେଖିଲା ସେଇ ଲୁହା ଖଣ୍ଡକ ଥିଲା ସେଇ ଖଣ୍ଡକରେ ସେ ସର କରି ଭଗବାନ କୃଷ୍ଣଙ୍କୁ ସେ ବଦ୍ଧ କରିଥିଲା। ତେଣୁ ଏ ଭଗବାନ ଲୀଳାକୁ ବୁଝିବା ଏତେ ସହଜ ନୁହଁ। ଯାହା ହଉ ଭଗବାନ ଏହିପରି ଭାବରେ ଯାଦବ ମାନେ ଧ୍ୱଂସ ହେଇଛନ୍ତି ଏ ବିଷୟରେ ବର୍ଣ୍ଣନା କରୁଛନ୍ତି ଉଦ୍ଧବ ବିଦୁରଙ୍କୁ ବର୍ଣ୍ଣନା କରୁଛନ୍ତି। ତେଣୁ ଚତୁର୍ଥ ଅଧ୍ୟାୟରେ ଅନ୍ୟ ଲୀଳା ସବୁ ବର୍ଣ୍ଣନା କରାଯିବ। ଆଉ ଗୋଟିଏ ଶ୍ଳୋକ ପରେ ଏହି ତୃତୀୟ ଅଧ୍ୟାୟ ଶେଷ ହେବ। ଆମର ଯେହେତୁ ବହୁତ ପ୍ରକାର କାର୍ଯ୍ୟକ୍ରମ ରହିଛି ଆମର କଥାକୁ ବିଶ୍ରାମ ଦେବା। ଆଉ କିଏ କ'ଣ ଯଦି କହିବା ପାଇଁ ଚାହିଁବେ କହିପାରନ୍ତି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ଦାଇ ଗୌର ମେମାନନ୍ଦେ ଜୟ ଶ୍ରୀ ଗୁରୁଦେବ କି।
ଆମର କଲେଜ ପାଇଁ ଆମେ କରିଥିଲୁ ଆଣିଥିଲେ ସେମାନେ ବୁଲିବାର ଦିନ।